ଗଳ୍ପ ସଭ୍ୟତାର ସାଜ, ରଚନା ବସନ୍ତ କୁମାରୀ ପଟ୍ଟନାୟକ। ନୂଆ ଚାକର ସନ୍ୟାକୁ ବାବୁଙ୍କ ନୂଆ ଘର ଯେମିତି ଅଡ଼ୁଆ ଲାଗୁଥିଲା, ଘରର ପିଲାଙ୍କୁ ନୂଆ ଚାକର ସନ୍ୟା ସେମିତି ଅଡ଼ୁଆ ଲାଗିଲା। ବଡ଼ କହିଲା, ସେ ଦୁଇଓଳି ଗାଧାଏ, ସକାଳେ ସମସ୍ତଙ୍କ ଆଗରୁ ଆଉ ସଞ୍ଜବେଳେ ସମସ୍ତଙ୍କ ଶେଷରେ। ତାହା ପାଣିରେ ଆଉ କିଏ ଗାଧେଇଲେ କୁଣ୍ଡଟା ଅଇଁଠା ହୋଇଯାଏ, ନୂଆ ପାଣି ଦରକାର। ମଝିଆ କହିଲା, ତାକୁ ମନେ ପକାଇ ଦେବାକୁ ହେବ ଛୁଟି ଦିନ ମୁଣ୍ଡ ଧୋଇବାକୁ, ନଇଲେ ଆହୁରି ହପ୍ତାଏ ଗଲା। ବାବୁଆଣୀ କହିଲେ, ସାନକୁ ପ୍ରତିଦିନ ନଈକୂଳେ ବୁଲେଇ ନେବ, ଗାଈଗୋରୁ ହେପାଜତ କରିବ, ଖରାବେଳେ ବାବୁଆଣୀ ବୁଲିଗଲେ ଆଖି ମେଲା କରି ଚେଇଁ ରହିବ, ଇତ୍ୟାଦି କାମର ତାଲିକା। କେତେ ବଡ଼ ଘରଟା ହେଇଛି, ଆମ ଘର ମଥାନ ଠାରୁ ଉଚ୍ଚ, ଏ ଘର ସେ ଘରକୁ ବାଟ ପଡ଼ିଛି, ଆମ ଘରର ଚଟାଣ ଏଇ ଦୁଆର ଠାରୁ ନିକମା, ମୋ ପିଲାମାନଙ୍କୁ ତା ମା ସମ୍ଭାଳେ, ମୁଁ ଏଠି ସମ୍ଭାଳିବି ୟାଙ୍କ ପିଲା, ଗୋରୁଗାଈ ଘର ସବୁ, ଏମାନେ ଗୋଟିଏ ଦୁଇଟି ଚାକର ରଖି ସବୁ କାମ କାବାର କରିଦେଉଛନ୍ତି। ପିଲାମାନେ ସନିଆ ପଛଆଡ଼େ ମେଳି ବାନ୍ଧିଛନ୍ତି, ସନିଆର ଆକୃତି ଆଲୋଚନାର ବିଷୟ, କେମିତି କଳା, ଜଣେ କହୁଛି ରୁଲ ବାଡ଼ି ପରି, ଆଉ ଜଣେ କହୁଛି ମୁଣ୍ଡ ବାଳ, ଓ ଆଉ ଜଣେ କହୁଛି ଅନ୍ଧାର ପରି, ମୁଣ୍ଡର ମଝିରେ ଗୋଟାଏ ଚୁଟି, ଚୁଟି ଚାରିଆଡ଼େ ଭଣ୍ଡାରୀର ଖୁର ବୁଲୁଛି ଠିକ୍ ଠ ପରି, କାନରେ ହଳେ ନୋଳି, କଳା ଦେହରେ ଜକ୍ ଚକ୍ କରୁଥାଏ, ଏଣେ ଆସ୍ତେ ଆସ୍ତେ କଥା ଚାଲିଥାଏ। ସନିଆଟା ମାଇକିନିଆ ଥିଲାବେଳେ ନାକ କାନ ଫୋଡ଼ିଥିଲା ବୋଧହୁଏ, ଏବେ ଗହଣା ପିନ୍ଧିଛି। ବେକ ଭାଙ୍ଗି ଘରର ଖିଡ଼କି କବାଟ ନିରୀକ୍ଷି ଦେଖିଲାବେଳେ ପିଲାମାନେ ଦୁଇ ହାତ ଦୂରରେ ଠିଆ ହୋଇ ତା ମୁଣ୍ଡକୁ ଚାହୁଁଥାନ୍ତି, କେଡ଼େ ବଳୁଆଟାଏ, ମଫସଲରେ ମଇଁଷି ଯେମିତି ମୋଟା ହୁଏ ମଣିଷ ବି ସେମିତି କମ୍ ହୁଏ ନାହିଁ। ସନିଆ ମଇଁଷି ଚରଉଥିଲା, ମା କହିଲେ, ସନିଆ ଯା, ନଅକୋଶ ବାଟ ଚାଲିକରି ଆସିଛୁ, ଦୁଇଟା ପଖାଳ ପାଣି ଖାଇଦେ। ସନିଆ ଖାଇ ବସିଲା ବେଳେ ପିଲାମାନେ ଦୂରରୁ ଦେଖି ନ ଦେଖିଲା ପରି ଚାହିଁଥାନ୍ତି ସନିଆ କେତେ ଖାଉଛି। ଶେଷକୁ ବଡ଼ ଆସି କହିଲା ମାଆକୁ, ବୋଉ ଆମେ ପାଞ୍ଚ ଜଣ ମିଶି ଯେତିକି ଖାଉ ସନିଆ ଏକା ସେତକ ଖାଇଦେବ, କିଏ ଶୁଣିବ ବୋଲି ମା ଗାଳି ଦେଲା। କିନ୍ତୁ ମନେ ମନେ ଭାବିଲା, ଚାଉଳର ଯେଉଁ ଦର, ସେଥିରେ ଏମିତିକା ଅସୁର ମିଳିଲେ ଚାକର ରଖୁରଖୁ ବାବୁ ସରିଯିବେ। ସନିଆର ସବୁ କଥା ବୁଝାଗଲା, ଗାଁକୁ ମଟର ନାହିଁ, ବର୍ଷା ଦିନେ ରାସ୍ତା ନାହିଁ, ପ୍ରତି ବର୍ଷ ବଢ଼ି ଧୋଇନିଏ, ବଡ଼ ଭାଇ ଗାଁରେ ଥାଏ, ତାହାର ତିନି ପୁଅ ଗୋଟିଏ ଝିଅ, ପିଲାମାନେ ପାରିଗଲେଣି, ଜଣେ ମଇଁଷି ରଖିଛି। ସନିଆର ପାଞ୍ଚ ବର୍ଷ ଯାଏଁ ପିଲାପିଲି ନ ହେବାରୁ ବଡ଼ ଭାଇର ପୁଅଟିଏ ପାଳିଥିଲା, ତାର ଦୁଇ ବର୍ଷ ପରେ ସନିଆର ଦୁଇଟି ପିଲା। ସନିଆ ଟିକେ ହୁଣ୍ଡାଳିଆ ବୋଲି ବଡ଼ ଭାଇ ତାକୁ ସହରକୁ ପଠାଇଥିଲା ଚାକିରି କରି ଜମିଦାର ଖଜଣା ଦେବା ପାଇଁ। ପିଲାମାନେ ବହି ଧରି ପଢ଼ି ବସିଲେ, ସନିଆ ତାର କାମରେ ଲାଗିଗଲା। ପିଲାମାନେ ଭାବୁଥାନ୍ତି, ନ ପଢ଼ି କାମ କରିବାକୁ ମିଳିଲେ କେଡ଼େ ଭଲ ନ ହୁଅନ୍ତା, ଯେତେ ପଢ଼ିଲେ ବି ମାଷ୍ଟର ଖାଲି ଗାଳି ଦେଉଛନ୍ତି। ସନିଆ ଭାବୁଥାଏ, ଗାଁରେ କାମ ଯେମିତି ସହରରେ ବି ସେମିତି, ବସି ପଢ଼ିଲେ କେତେ ସୁଖ ନ ହୁଅନ୍ତା। ସନିଆ ସନିଆ କେଇଟା ବାଜିଛି ପଚାରି ଆସିଲୁ? ସନିଆ ଚାଲି ଚାଲି ଆସିଲା ଘଡ଼ି ପାଖକୁ, ପିଲାମାନେ ସେଇଠି ପଢ଼ୁଛନ୍ତି। ସନିଆକୁ ଆସୁଥିବାର ଦେଖି ପଢ଼ା ବନ୍ଦ କରି ମୁହଁ ଟେକି ଚାହିଁଲେ। ସନିଆ ବିରକ୍ତ ହୋଇ ଭାବୁଥାଏ ଯେ ଘଡ଼ି ପିଲାମାନେ କି ଦେଖି ଜାଣୁଛନ୍ତି, ସେ ତାଙ୍କୁ କ'ଣ ପଚାରିବ। ଚିହ୍ନି ପାରିଲା ଭଳିଆ ମୁହଁଟା କରି ସନିଆ କାନ୍ଥ ଘଣ୍ଟାକୁ ଚାହିଁ ଠିଆ ହେଲା, କଣ୍ଟା ଚାଲୁନାହିଁ, ଘଡ଼ି ଝୁଲୁଛି ଦୋଳ ବିମାନ ପରି। ସନିଆ ଭାବୁଥାଏ କେଇଟା ବାଜିଛି ବୋଲି କହିବ, ପଦାରେ ଖରା ଆଡ଼କୁ ଚାହିଁଲା, କିନ୍ତୁ ଅଜଣା ଜାଗାରେ ବେଳ ଓର କରିପାରିଲା ନାହିଁ। ପିଲାମାନେ ମୁର୍କି ହସା ଦେଇ ଚାହିଁଥାନ୍ତି ସନିଆ ମୁହଁକୁ, ଭିତରୁ ବାବୁଆଣୀଙ୍କ ରଡ଼ି ଶୁଭିଲା ସମୟ ଜାଣିବାକୁ। ସନିଆ ଗେଁ ଗେଁ ହୋଇ କହିଲା, ଯାଉଛି। ପିଲାମାନେ ପଚାରିଲେ, କେଇଟା ବାଜିଛି କିରେ ସନିଆ? ସନିଆ କହିଲା, ତମେ କହିଲ ଦେଖିବା। ସାନ ପୁଅ କହିଲା, ମୁଁ କହୁଛି ବାରଟା ବାଜିଥିବ। ବଡ଼ ପୁଅ ଭାବିଲା କି ସେ ଥାଉ ଥାଉ ସାନର କଥା ଠିକ ହୋଇଯିବ। ସାନ ବଡ଼ ସମସ୍ତେ ସାନ ଭାଇକୁ ଦବାଇବାକୁ କହିଲେ, ଆମେ କହୁଛୁ ବାରଟା ଟପି ଯାଇଥିବ। ସନିଆ ବଡ଼ ପିଲାଙ୍କ ପଟ ନେଇ କହିଲା, ମୁଁ କହୁଛି ସାନବାବୁ ଭୁଲ କହିଲେ, ଏଇକ୍ଷଣା ଚଉଦଟା ବାଜିଛି। କେଇଟା ବାଜିଛି? ସନିଆର ସ୍ୱର ଶୁଭିବା ଆଗରୁ ପିଲାମାନେ ଧାଇଁଲେ ମା ପାଖକୁ, ସାଢ଼େ ଦଶଟା ମୋଟେ ହୋଇଛି, ଆଉ ସନିଆ କହୁଛି ଚଉଦଟା ହୁଣ୍ଡାଟାଏ। ସନିଆ ଗାରଡ଼େଇ ଯାଇ ଭାବୁଥାଏ, ପିଲାଗୁଡ଼ାଙ୍କ ଦୁଷ୍ଟାମୀ କଥା, କହୁଛନ୍ତି ହୁଣ୍ଡାଟାଏ। ପିଲାମାନଙ୍କ ଭିତରେ ଘମାଘୋଟ ଆଲୋଚନା ସନିଆର ହୁଣ୍ଡାମି ନେଇ। କେଇ ବାଲ୍ଟି ପାଣିରେ କୁଣ୍ଡ ଭର୍ତ୍ତି ହୁଏ ସନିଆ ଠିକ କରିପାରୁନାହିଁ, ଘଡ଼ି ଚିହ୍ନି ପାରୁନାହିଁ, ଗଛରେ କେଇଟା ଅମୃତଭଣ୍ଡା ଫଳିଛି କହିପାରୁନାହିଁ, ପିଲାମାନଙ୍କର ତକିଆ ଖୋଳ ଭୁଲ କରୁଛି, ରବିବାର ଦିନ ଲୁଗା ସଫା ହୋଇଆସେ, ରାତିରେ ସନିଆ ବିଛଣା କରିବାକୁ ଯାଇ ଦେଖେ ଯେ ପୁରୁଣା ଖୋଳ ନାହିଁ, ବାବୁଆଣୀଙ୍କ ଠାରୁ ନୂଆ ଖୋଳ ମାଗି ଆଣେ। ଖୋଳ ଭୁଲ ହେବ ବୋଲି ବାବୁଆଣୀ ସେଥିରେ 1, 2, 3 କରି ସଂଖ୍ୟା ଲେଖେଇ ଆଣିଥିଲେ ଯେ ସବୁଠୁ ବଡ଼ ତା ଖୋଳରେ 1 ନମ୍ବର, ତା ତଳକୁ 2 ନମ୍ବର, ତା ତଳକୁ 3 ନମ୍ବର। ସନିଆ ହାତରେ ଖୋଳ ମାପି ଦେଖେ ଯେ ସବୁଯାକ ପ୍ରାୟ ସମାନ, ଠିକ କରି ନପାରି ଏ ଖୋଳଟା ଅମୁକ ତକିଆର ହୋଇଥିବ ଭାବି ଏଇଟା ସେଥିରେ ଚଢ଼ାଇ ଦିଏ। କୋଉ ତକିଆ ପଞ୍ଜାବୀ ପିନ୍ଧିଲା ପରି ଢୋଲା ହୋଇଥାଏ ତ ଆଉ କିଏ ଗେଞ୍ଜି ପିନ୍ଧିଲା ପରି କଷି ହୋଇଥାଏ। ତକିଆ ଖୋଳ ବ୍ୟବହାର କରିନଥିବାରୁ ସେ ତକିଆ ଖୋଳର ବ୍ୟବହାର ମୋଟେ ବୁଝିପାରେ ନାହିଁ। ବାବୁଆଣୀ କହିଥିବା ନମ୍ବର କଥା ମନେ ପକାଇ ହସେ, ବିନା ଦରକାରରେ ବାବୁଘର କାମ ଚଢ଼ାନ୍ତି। ରାତିରେ ଖାଇସାରି ଶୋଇବାକୁ ଯାଇ ପିଲାଙ୍କର ପାଲା ଲାଗେ, ନିଜ ନିଜର ତକିଆ ହାତରେ ଧରି ବା ତଳେ ପକାଇ ଦେଇ ଖୋଳର ନମ୍ବର ଆଡ଼କୁ ବିରକ୍ତି ମିଶା ଚାହାଣିରେ ଚାହିଁ ଏକ ସାଙ୍ଗରେ ଚିଲେଇବାକୁ ଆରମ୍ଭ କରନ୍ତି, ସନିଆ ସନିଆ। ବାସନ ମଜା ଛାଡ଼ି ବିରକ୍ତି ହୋଇ ଆସି ପିଲାଙ୍କ ପାଖରେ ସନିଆ ଠିଆ ହୁଏ। ସମସ୍ତେ ଏକା ସାଙ୍ଗରେ ପାଟି କରି ଉଠନ୍ତି, ମୋ ତକିଆର ଖୋଳ କାହିଁ, କିଏ କିଏ ତା ଉପରକୁ ତକିଆ ଫୋପାଡ଼ନ୍ତି, ଅଙ୍କ ଚିହ୍ନି ପାରୁନାହିଁ ବୋଲି ତାକୁ ଗାଳି ଦିଅନ୍ତି। ପିଲାଙ୍କ ଠାରୁ ଗାଳି ଶୁଣି ତାକୁ ବିରକ୍ତ ଲାଗେ, ତାର ମନେ ପଡ଼େ ପୁଅ କଥା, ସେ ଚାହାଳିକୁ ଯାଉଛି। ବାବୁଆଣୀଙ୍କ ଗାଈ ଗୋରୁ ନେଇ ସେଇ ଏକା ବିପଦ, ସହରରେ ଚୁନି ଚୋକଡ଼ ମାପି କରି ଦିଆଯାଏ, ଗୋରୁଙ୍କ ଦାନା ରହିବା ଘରୁ ସନିଆ ଆପଣା ଇଚ୍ଛାରେ ଗାଈକୁ କେତେଦିନ ଖୁଆଇଲା ପରେ ବାବୁଆଣୀ ତଦାରଖ କରି କହିଲେ, ଚୁନି ବସ୍ତା ଅଧା ହେଇଗଲାଣି, ଏଡ଼େ ଝଟ ସରିଗଲା କେମିତି, ଏଣିକି ତତେ 2 ବସ୍ତା ଦେଲି, ହିସାବ କରି କେଇ ଦିନ ଗଲା କହିବୁ। ସନିଆ ଗୋରୁଙ୍କୁ ଖୁଆଏ, ଆଉ ଗୁହାଳରେ ଗୋଟିଏ ଗାର ଟାଣେ, ମନେ କରେ ଯେ ସେ ଏଥର ଆଉ ହାରିବ ନାହିଁ। ଦିନେ ଗୋରୁ ଗୋଠକୁ ଯାଇଥିଲା ବେଳେ ପିଲାମାନେ ଲୁଚିକାଳି ଖେଳିବାକୁ ଗୁହାଳରେ ଲୁଚିଥିଲେ, ଜଣଙ୍କ ଆଖି ହଠାତ୍ ପଡ଼ିଗଲା ସାମ୍ନା କାନ୍ଥରେ, ସାନ ବଡ଼ କେଇଟା ଇଟାର ଗାର ଧାଡ଼ି ଧାଡ଼ି ହୋଇ ଟଣା ହୋଇଛି, ଚୁନ କାନ୍ଥରେ ଗାର ପକାଇ କିଏ ମଇଳା କରିଛି ବୋଲି ଜଣେ ଯାଇ ମା ଆଗରେ ଫେରାଦ ହେଲା। ମା କହିଲା, ସନିଆ କରିଥିବ, ଚୁନି ଚୁକଡ଼ ହିସାବ ସନିଆ ରଖୁଛି। ମା ଚାଲିଗଲା ପରେ ପିଲାମାନେ ଟୁଲ୍ଟିଏ ଆଣି ଠିଆ ହୋଇ ସେ ଗାର ସାଙ୍ଗରେ ସମ୍ମାନ କରି ଆଉ କେଇଟା ସାନ ବଡ଼ ଗାର ଟାଣିଦେଲେ। ଗୋରୁ ମୁହାଉଥିଲା ବେଳେ ପିଲାମାନେ ବାଁରେ ହୋଇ ଆସି ଦେଖିଯାଆନ୍ତି ଗାର ବଢ଼ୁଛି କି ନାହିଁ। ସନିଆକୁ ଏଣୁତେଣୁ କିଣିବା ବାହାନାରେ ବଜାରକୁ ପଠାଇ ଦେଇ ଯାହାର ଯେତେବେଳେ ମନ ହୁଏ ଆସି ଥୋଡ଼େ ଗାର ଯୋଡ଼ି ଦିଅନ୍ତି। ଦିନେ ସନିଆ କହିଲା, 2 ବସ୍ତା ଦାନା 3 କୋଡ଼ି 17 ଦିନ ଗଲା। ବାବୁଆଣୀ କାନ୍ଥ କ୍ୟାଲେଣ୍ଡର ଦେଖି କହିଲେ, 19 ଦିନ ତ ହୋଇଛି। ସନିଆ ରାଗିଲା, ତାକୁ ହିସାବ ରଖିବାକୁ କହିଲାରୁ ସେ ହିସାବ ରଖିଲା, ସେଥିରେ ପୁଣି ତାକୁ ଅବିଶ୍ୱାସ, ସେ କ'ଣ ଚୁନି ଖାଇଗଲା, ଏଣେ ପିଲାଙ୍କର ହସ। ସନିଆ ହସର କାରଣ ବୁଝିବାକୁ ସନ୍ଦେହ ଆଖିରେ ଚାହିଁଲା, ସ୍ପଷ୍ଟ କହିଦେଲା ଯେ ସେ ଆଉ ହିସାବ ରଖିବ ନାହିଁ। ପିଲାମାନଙ୍କର ସନିଆ ଗୋଟିଏ ଆମୋଦର ବସ୍ତୁ, ଘଡ଼ି ଦେଖି ନ ଜାଣିବା, ଗୋରୁଙ୍କ ଦାନାର ହିସାବ ରଖି ନ ଜାଣିବା ଆଦି ସବୁ କାମ ପିଲାଙ୍କ ଭିତରେ ବହୁତ ମଜା ଆଣେ। ସନିଆ ଯାଇଥିଲା ଦୋକାନକୁ ଦିଆସିଲ କିଣିବାକୁ, ରଞ୍ଜକ ଖରାପ, ଦିଆସିଲ ଜଳିଲା ନାହିଁ। ବାବୁଆଣୀ ରାଗିଲେ, ଫେରାଇବାକୁ ସନିଆ ଗଲା। ଦୋକାନୀ ପାଖରେ କାନ୍ଦ କାନ୍ଦ ହୋଇ ଡିଆସିଲି ବଦଳାଇଲା ହାତରୁ ପଇସାଏ ଜୋରିମାନା ଦେଇ। ଡିଆସିଲି କାଠି ଅଣ୍ଟିରେ ପୁରାଇ ଗୋଟିଏ ଗୋଟିଏ କରି ଜଳାଏ, ଲିଭେଇ କରି ରଖେ। ଏମିତି କରି ଗୋଟିଏ ଡିଆସିଲି ନେଇ ସନିଆ ହସି ହସି ଆସି ହାଜର। ବାବୁଆଣୀ ଗୋଟିକ ପରେ ଗୋଟିଏ କାଠି ଦେଖିଲେ ସବୁଗୁଡ଼ିକ ଜଳିଯାଇଛି, ଫୋପାଡ଼ିଦେଲେ ସନିଆ ମୁହଁ ଉପରକୁ, କିରେ କାଠି କାହିଁ, ଏଥର ମୋତେ ଖୁଣି ପାରିବ ନାହିଁ, ସବୁଗୁଡ଼ାକ କାଠି ଗୋଟି ଗୋଟି କରି ଜଳେଇକରି ଆଣିଛି, ପଇସାଏ ତଣ୍ଡ ଦେଲି, କିରେ ପୋଡ଼ା କାଠି ଗୁଡ଼ାକ, ଆଉ କ'ଣ। ସନିଆ ହସୁଛି, ବାବୁଆଣୀ ଚିଡ଼ି ସାରି ହସି ଉଠିଲେ। ପିଲାମାନେ ସେ ଡିଆସିଲି ନେଇ ଡେଉଁଥାନ୍ତି ଆନନ୍ଦରେ। ସନିଆ ମନା କରିଦେଲା ଆଉ ବଜାର କରିବ ନାହିଁ। ମସଲା ବାଟିଲା ବେଳେ ସନିଆର କଳା ବାହୁ ଦୁଇଟା ଫୁଲି ଫୁଲି ଉଠେ, ପିଲାମାନେ ସେତେବେଳେ ସେଟା ଚିପିବାକୁ ତା ଚାରିଆଡ଼େ ଗଦା ହୋଇଥାନ୍ତି। ତାକୁ ଏଣୁତେଣୁ କହି ଖୁସାମତ କରି ତା ବାହାକୁ ଟିକିଏ ଚିପି ଦେଇ କୁଦା ମାରି ପଳାନ୍ତି। ବେଶୀ ହଇରାଣ କଲେ ସନିଆ ହାତକୁ ଛିଞ୍ଚାଡ଼ି ଦିଏ। ଦିନେ କହିଲା, ବାବୁମାନେ ମୁଁ ବଡ଼ ରାଗି ଜାଣିଛ ଟି। ଗୋଟିଏ ପିଲା ପଚାରିଲା, ରାଗି ବୋଲି କେମିତି ଜାଣିଲୁ, ହଉ ତେବେ ଶୁଣ, ମୋ ମାଇପ ବଡ଼ ରାଗି, ଦିନେ ତାକୁ ଏମିତି ହଲେଇ ଦେଲି ଯେ ସେ ତା ବାପ ଘରକୁ ପଳାଇଗଲା। କହି ସବୁଠାରୁ ଦୁଷ୍ଟ ପିଲାଟି ହାତ ଧରି ସେ ହଲେଇ ଦେଲା। ପିଲାଟି ରାଗରେ ଓ କଷ୍ଟରେ କାନ୍ଦି ପକାଇଲା। ତାକୁ ଅନ୍ୟ ପିଲାମାନେ ବୁଝାଇ କହିଲେ, କାନ୍ଦିଲେ ମା ରାଗିବ, ଚାଲ ଯାଇ ସୋନିଆ ମାଇପ ନାଁ ବୁଝିବା। ସୋନିଆ ବି ଟିକିଏ ଅନୁତାପ କଲା ଭୁଲ ହେଲା ବୋଲି। ପିଲାଙ୍କ ଦଳ ପୁଣି ବେଢ଼ିବାର ଦେଖି କହିଲା, କ'ଣ? ପିଲାମାନେ କହିଲେ, ନାଇଁ ନାଇଁ ଆମେ ଆଉ ତୋ ସାଙ୍ଗରେ ଲାଗିବୁ ନାହିଁ, ତୁ ଖାଲି ତୋ ମାଇପ ନାଁଟା କହିଦେ, ଆମେ ଚାଲିଯିବୁ। ସୋନିଆ ପିଲାଙ୍କ ଗୋଳମାଳରୁ ରକ୍ଷା ପାଇବା ପାଇଁ ଗୋଟେ ରଫା କଲା, ତା ସାଙ୍ଗରେ ଆଉ ନ ଲାଗିଲେ ସେ ଆଉ ଦିନେ କହିବ, ପିଲାମାନେ ବେଢ଼ୁଥାନ୍ତି ନାଁଟା ଜାଣିବାକୁ। ଦିନେ ବିରକ୍ତ ହୋଇ କହିଲା, ତୁମେ ନାଁ ଗୁଡ଼ାକ କହିଯାଅ ତ, ମୁଁ କହିଦେବି କେଉଁଟା ତାର ନାଁ। ଜଣେ କହି ଚାଲିଲା, କମଳି, ଅମଳି, ଚେମି। ସୋନିଆ ମୁଣ୍ଡ ହଲାଇ କହିଲା, ନାଇଁ ନାଇଁ ନାଇଁ, ବଡ଼ ଲୋକ ରାଜରାଜୁଡ଼ା ମାଇପଙ୍କ ନାକରେ କାନରେ ନଥାଏ। ଆଉ ଜଣେ କହିଲା, ମାଙ୍କିଡ଼ି, ଫାସିଆ, ନୋଲକ, ନୋଥ। ତା କଥା କେହି ବୁଝିପାରୁନାହାନ୍ତି ଦେଖି ସୋନିଆ ଆଉ ଟିକିଏ ସହଜ କରି କହିଲା, ମସଲା ଭିତରେ କ'ଣ ଅଛି? ଜଣେ ବାହାରି ପଡ଼ି କହିଲା, ଲବଙ୍ଗ, ଅଳେଇଚ, ଗୁଜୁରାତି, ପାନ ମହୁରୀ, ପିପରମେଣ୍ଟ। ସୋନିଆ କହିଲା, ନା ନା ନା, ସେଗୁଡ଼ାକ କି ମସଲା? ଏଥରକ ସମସ୍ତେ କହିଲେ, ହଳଦୀ, ସୋରିଷ, ରସୁଣ, ପିଆଜ, ଜିରା, ପୋସ୍ତକ। ଜିରା କଥା ଶୁଣି ସୋନିଆ ବାଧା ଦେଲା, ହଁ ସେଇ ସେଇ। ପିଲାମାନେ ଅଟକି ଯାଇ ପଚାରିଲେ, ପୋସ୍ତକ? ଶେଷରେ ଜିରାରେ ହଁ ହେଲା। ପିଲାମାନଙ୍କର ହସ ଓ ଥଟା ଆରମ୍ଭ ହେଲା। ହଇରେ ସୋନିଆ, ତୋ ମାଇପ ନା ଜିରା? ଜିରା ଗୋଟେ କି ନାମ? ସୋନିଆକୁ ବିରକ୍ତ ଲାଗିଲା ଯେ କଥାଟା ବେଳକୁ ବେଳ ବଢ଼ୁଛି। ତାର ସ୍ତ୍ରୀର ନାଁଟା ଏଡ଼େ ସୁନ୍ଦରିଆ, ଅର୍ଥାତ୍ ମେଞ୍ଚଡ଼ ପିଲାଗୁଡ଼ାକ ହସରେ ଉଡ଼େଇ ଦେଉଛନ୍ତି। ଟିକିଏ ଗୁମ୍ ମାରି ସେ କହିଲା, ସେ ନୁହଁ, ସେ ନୁହଁ, ସେ ନାଁର ଆଉ ଗୋଟିଏ ଚିଜ ଭାରି ଚକ୍ ଚକ୍ କରେ, ଅନ୍ଧାର ଘର ଆଲୁଅ କରିଦିଏ। ଆଉ କ'ଣ? ହୀରା? ହଁ ହଁ। ପିଲାମାନେ ବିରକ୍ତ ହୋଇ କହିଲେ, ଆଗରୁ କହିଲୁ ନାହିଁ ସେ କଥା? ଜିରା କହି ପୁଣି ହୀରା ବୋଲି ବଦଳଉଛି, ଦୁଃଖରେ କଥା ଭାଷା ହେଲେ, ହୀରା ନ ହୋଇ ଜିରା ହୋଇଥିଲେ ଭାରି ମଜା ହୋଇଥାନ୍ତା। ଯେ ଟିକିଏ ପଢ଼ିଥା ସେ କହେ, ମଫସଲରେ ମୂର୍ଖ ଅଛନ୍ତି। ପ୍ୟାଣ୍ଟ କୋଟ୍ ପିନ୍ଧିବା ଲୋକ ଖାଲି ଦେହରେ ଲୋକଙ୍କୁ ଦେଖି କହେ ଅସଭ୍ୟ, ଟୋପି ପିନ୍ଧା ଲୋକ ଚୁଟି ଥିବା ଲୋକଙ୍କୁ କହେ ମୂର୍ଖ, ବଞ୍ଚିଛି କେମିତି? ସୋନିଆ ଘର କେଜାଣି କେତେ ପୁରୁଷ ଧରି ସେଇ ନଈ ଅତଡ଼ାରେ ଗଡ଼ିଛି। ଦିଆଲି ଆଗରୁ ପିଲାଙ୍କର ଚିନ୍ତା, କଦଳୀ ଗଛ ପ୍ରତି ଜାକଜମକରେ ଦିଆଳି କରିବେ, ଜଣଙ୍କ ଘରୁ କଦଳୀ ଗଛ ବରାଦ ହୋଇଥାଏ, ସୋନିଆକୁ ଖୁସାମତ ଲାଗିଥାଏ। ସେ ଯେମିତି ଦିଆଲି ଦିନ ସକାଳୁ ଯାଇ ଦୁଇଟା କଦଳୀ ଗଛ ଆଣି ପୋତିବ। ଭୋର ଉଠି ପିଲାମାନେ ସୋନିଆକୁ ଉଠେଇଲେ, ସୋନିଆ, ସୋନିଆରେ ଯା, ଶୀଘ୍ର ଫେରି ଆସିବୁ, ଭଲ କଦଳୀ ଗଛ ଦେଖି ଆଣିବୁ, ଯେମିତି ପତ୍ରଗୁଡ଼ାକ ଫାଟି ନଥାଏ, ଏକା ଉଚ୍ଚା ହୋଇଥିବ, ପାନ ଖାଇବାକୁ ପଇସା ନେ। ହଉ ଯାଉଛି, ଚାଲ। ସୋନିଆ ଗଲା। ପିଲାମାନେ ଦୁଆରେ ଚାହିଁ ରହିଲେ, ସୋନିଆ ଫେରୁଛି, ଦୁଇଟା କଦଳୀ ଗଛ ଆଣିଛି। ରାସ୍ତାରୁ ଘରକୁ ଦୌଡ଼ଧାପଡ଼ ଲାଗିଥାଏ। ସୋନିଆ ଆସି ଗଛ ଦୁଇଟା ଫୋପାଡ଼ି ଦେଇ ଘରକୁ ଚାଲିଗଲା। ପିଲାଏ ଗଛ ସାଙ୍ଗରେ ବ୍ୟସ୍ତ ରହିଲେ। ହେଲା ପାଟି ପତ୍ର କଟା ହୋଇଥିବା ଗଛ ଦୁଇଟା ବାଛି ବାଛି ସୋନିଆ ଆଣିଛି। ପିଲାଏ କାନ୍ଦି ଉଠିଲେ, ସୋନିଆର ଆଖି ଦୁଇଟା ମଧ୍ୟ ଲାଲ। ବାବୁଆଣୀ ବୁଝିବାରୁ ଜଣାପଡ଼ିଲା ଯେ ଭଲ ଗଛ ଦୁଇଟା ନେଇ ସୋନିଆ ଆସିଲା ବେଳେ ବଜାରରେ ଜଣେ ପତ୍ର ମାଗିଲା। ସୋନିଆ ମନା କରିଦେବାରୁ ଜଣେ ଲୋକ ତା ଚୁଟିଟାକୁ ପଛପଟୁ ଭିଡ଼ି ଧରିଲା। ସେ ଫୋପାଡ଼ି ଦେଇ ସେ ଲୋକ ଆଡ଼କୁ ଧାଇଁଯିବାରୁ ଆଉ ଦଳେ ପତ୍ର କାଟି ନେଇ ପଳେଇଲେ। ବଜାରର ଗୋରୁ ପହଞ୍ଚିଯିବାରୁ ସେ ଗଛ ଦୁଇଟା ନେଇ ଆସିଛି। ସେ ଲୋକକୁ ଏବେ ପାଇଲେ ତାର ତଣ୍ଟି କଣା କରି ପକାନ୍ତା। ତାର ଚୁଟି ବାପ ଅଜା ଅମଳର ସମ୍ପତ୍ତି, ଚୁଟି କାଟିବା କଥା କେହି କହିଲେ ସେ ରାଗରେ ଜଳି ଉଠେ। ସେଥର ବଜାରରେ ଚୁଟି ନେଇ ଗୋଳମାଳ ହେବାରୁ ପୁଣି ଥରେ ପିଲାମାନେ ଲଗେଇଲେ ଚୁଟିଟା କାଟିଦେବା ପାଇଁ। ତୋ ଚୁଟି ଦେଖିଲେ ସମସ୍ତେ ତତେ ବୋକା କହୁଛନ୍ତି। ସୋନିଆକୁ ବି ଲାଗିଲା କଥାଟା ବୋଧେ ସତ। କ'ଣ ଭାବି ସୋନିଆ ତହିଁଆର ଦିନ ଚୁଟିଟା କଟେଇଦେଲା। ସେ ବୋକା ହୋଇ କେଇ ଦିନ ବଞ୍ଚିବ? ମଣିଷ ହେଲେ ସମସ୍ତଙ୍କୁ ପାଠ ପଢ଼ିବାକୁ ହେବ, ହିସାବ ରଖିବାକୁ ହେବ, ଚୁଟି କାଟିବାକୁ ହେବ, ତାହେଲେ ଯାଇ ସେ ହେବ ଚତୁର ଆଉ ମଣିଷ। ସହରରେ ରହି ସୋନିଆ ରାସ୍ତା ଚିହ୍ନିଲା, ବାବୁଙ୍କର ନାଁ ଜାଣିଲା, କେଉଁ ପକ୍କା ଘରେ ଲୋକେ ଶୁଅନ୍ତି, କେଉଁଥିରେ ଗାଈ ବାନ୍ଧନ୍ତି, ତାହାର ପ୍ରଭେଦ ବୁଝିଲା। ଗାଁ କଥା ମନେ ପଡ଼େ, ସେଠି ତାର ସାଙ୍ଗସାଥି ଲୋକ ଏସବୁ ଜାଣନ୍ତି ନାହିଁ, ସେଠି କି ରାସ୍ତା ପଡ଼ିନାହିଁ, କି ସେଠି କୋଠା ତିଆରି ହୋଇନାହିଁ। ସେଠୁ ମଣିଷ ଆସି ଏଇ ସହରରେ ଚାକର ଓ ହୁଣ୍ଡା, କିନ୍ତୁ ଗାଁରେ ସେ ମାମଲତକାର। ଗାଁକୁ ଗଲାବେଳେ ସେ ବଡ଼ ଭାଇକି କହିବ ଯେ ବାଧିକିରେ ପଡ଼ିବାରୁ ସେ ଲଣ୍ଡା ହୋଇଯାଇଛି। ବଡ଼ ଭାଇ ସହରରେ ଚାକିରି କରି କୁଆଡ଼େ ବାଧିକିରେ ପଡ଼ି ଲଣ୍ଡା ହୋଇଥିଲା। ଲଣ୍ଡା ହେବା ପରେ ସେ ଗାଁର ଜଣେ ମୁଖିଆ ହୋଇଯାଇଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ବସନ୍ତ କୁମାରୀ ପଟ୍ଟନାୟକଙ୍କ ଗଳ୍ପ ସଭ୍ୟତାର ସାଜ। ରହିଲୁ, ନମସ୍କାର।